ଆସନ୍ତୁ ଫେରିବା ସମୁଦ୍ର ତଟରୁ ବନ ଝରଣାର ଘାଟକୁ। ପାହାଡ଼ି ଝରଣାର କୁଳୁକୁଳୁ ନାଦ, ପକ୍ଷୀଙ୍କ କୁଜନ ଆଉ ଶୀତଳ ସମୀରେ ପୁଣି ଘଞ୍ଚ ସବୁଜିମାର ନୃତ୍ୟ। ଏମିତି ଏକ ପରିବେଶରେ ଜଙ୍ଗଲି ଫୁଲ ବଣଫଳର ମୋହରେ ବିଶ୍ୱାବସୁର ବିଶ୍ୱାସରେ ବନ୍ଧା ପଡ଼ିଥିଲେ ମୋ ଜଗନ୍ନାଥ ନୀଳମାଧବ ରୂପରେ।
ସବର ଘରେ ଆରେ ମୋର କଳା କାଇଁ ତ ମୋର ନାଲି ପାଇଁ ତ ଥିଲା ସେ ସବର ଘରେ। ବିଶ୍ୱବସୁ ରାଜା ପୂଜା କରୁଥିଲା, ବିଶ୍ୱବସୁ ରାଜା ପୂଜା କରୁଥିଲା ପାହାଡ଼ ଗିରି କନ୍ଦରେ। କଳା କାଇଁ ତ ମୋର ନାଲି ପାଇଁ ତ ଥିଲା ସେ ସବର ଘରେ, ଆରେ ମୋର କଳା କାଇଁ ତ ମୋର ନାଲି ପାଇଁ ତ ଥିଲା ସେ ସବର ଘରେ। ପିନ୍ଧୁଥିଲା ନୀତି ବଣର ଫୁଲ ସେ ବଣର ଫୁଲ, ଖାଉଥିଲା ନୀତି ବଣର ଫଳ ସେ ବଣର ଫଳ। ପିନ୍ଧୁଥିଲା ନୀତି ବଣର ଫୁଲ ସେ ବଣର ଫୁଲ, ଖାଉଥିଲା ନୀତି ବଣର ଫଳ ସେ ବଣର ଫଳ। ପିନ୍ଧୁଥିଲା ନୀତି ବଣର ଫୁଲ, ଖାଉଥିଲା ନୀତି ବଣର ଫଳ। ହିମନ୍ତର କଲା ଆସି ବିଦ୍ୟାପତି, ହିମନ୍ତର କଲା ଆସି ବିଦ୍ୟାପତି ଦାରୁ ରୂପେ କଲା ଲୀଳା ଚଳରେ। କଳା କାଇଁ ତ ମୋର ନାଲି ପାଇଁ ତ ଥିଲା ସେ ସବର ଘରେ, ଆରେ ମୋର କଳା କାଇଁ ତ ମୋର ନାଲି ପାଇଁ ତ ଥିଲା ସେ ସବର ଘରେ। କଳିଆ କାଳିଆ ସୁଭଦ୍ରା ହେଲେ ସେ ସୁଭଦ୍ରା ହେଲେ, ବଡ଼ ଦେଉଳରେ ପୂଜା ପାଇଲେ ସେ ପୂଜା ପାଇଲେ। ରେ କଳିଆ କାଳିଆ ସୁଭଦ୍ରା ହେଲେ, ବଡ଼ ଦେଉଳରେ ପୂଜା ପାଇଲେ, ବଣ ଫଳ ମୂଳ ସବୁ ଭୁଲି ଗଲେ, ବଣ ଫଳ ମୂଳ ସବୁ ଭୁଲି ଗଲେ ଷାଠିଏ କୋଟି ଭୋଗ ଆଶାରେ। କଳା କାଇଁ ତ ମୋର ନାଲି ପାଇଁ ତ ଥିଲା ସେ ସବର ଘରେ, କଳା କାଇଁ ତ ମୋର ନାଲି ପାଇଁ ତ ଥିଲା ସେ ସବର ଘରେ। କଳି ଯୁଗେ ହେଲା କାଳିଆ ରାଜା ସେ କାଳିଆ ରାଜା, ବଡ଼ ଦେଉଳରେ ପାଉଛି ପୂଜା ସେ ପାଉଛି ପୂଜା। କଳି ଯୁଗେ ହେଲା କାଳିଆ ରାଜା, ବଡ଼ ଦେଉଳରେ ପାଉଛି ପୂଜା, ତାର ଲୀଳା ଖେଳ ମନ ତାହାକୁ ଝୁରେ କଳା କାଇଁଛ ପୁରୁଣାଲି ପାଇଁଛ ଥିଲା ସେ ଶବର ଘରେ ଆରେ ମୋର କଳା କାଇଁଛ ପୁରୁଣାଲି ପାଇଁଛ ଥିଲା ସେ ଶବର ଘରେ ରେ ବିଷବ ସୁ ରାଜା ପୂଜା କରୁଥିଲା ବିଷବ ସୁ ରାଜା ପୂଜା କରୁଥିଲା ପାହାଡ଼ ଗିରି କନ୍ଦ ଶବର ଘରେ ଆରେ ମୋର କଳା କାଇଁଚ ପ୍ରଣାଳି ପାଇଁଚ ଥିଲା ସେ ଶବର ଘରେ ଆରେ ମୋର କଳା କାଇଁଚ ପ୍ରଣାଳି ପାଇଁଚ ଥିଲା ସେ ଶବର ଘରେ ଆରେ ମୋର କଳା କାଇଁଚ ପ୍ରଣାଳି ପାଇଁଚ ଥିଲା ସେ ଶବର ଘରେ।